आकाशवाणी। संवाद पढ़ुछंती आशुतोष पति। मुख्य संवाद, भारत न्यूजीलैंड मध्यरे मुक्त वाणिज्य चुक्तिनामा स्वाक्षरित, विभिन्न क्षेत्र में द्विपाक्षिक विकासमूलक सहभागिता हेबो सुदृढ़ कहिले प्रधानमंत्री। पश्चिमबंगरे द्वितीय तथा अंतिम पर्याय विधानसभा निर्वाचन पर प्रचार शेष, आसंता बुधवार 142 आसनरे हेबो मतग्रहण। बांग्लादेशरे परवर्ती भारतीय उच्चायुक्त भाबे नियुक्त हेले दिनेश त्रिवेदी। रूस राष्ट्रपति आलोचना पर सेंट पीटर्सबर्गरे पहुंचिले ईरान वैदेशिक मंत्री। एवं आईपीएल क्रिकेटरे आज मैच रे टॉस जीति दिल्ली कैपिटल्स को बैटिंग करने को आमंत्रण कला रॉयल चैलेंजर्स बेंगलुरु। भारत और न्यूजीलैंड मध्यरे आज नूआदिल्ली ठारे मुक्त वाणिज्य चुक्तिनामा स्वाक्षरित होईछि। वाणिज्य शिल्प मंत्री पीयूष गोयल एवं न्यूजीलैंड वाणिज्य और निवेश मंत्री टॉड मैकले उपस्थित यह चुक्ति स्वाक्षरित होईछि। गतवर्ष डिसेंबर मासरे चुक्तिनामा स्वाक्षरित ने चूड़ांत रूपरेख प्रस्तुत करा। भारतीय उत्पाद को रप्तानी क्षेत्र में न्यूजीलैंड पक्षर् शत प्रतिशत शुल्कमुक्त सुविधा मिल। चुक्तिनामा सेवा क्षेत्र सहित शिक्षा स्वास्थ्य पारंपरिक औषध और निवेश क्षेत्र नूतन मार्ग उन्मुक्त कर आशा कर। भारत शिल्प अभिवृद्धि सहित नवसृजन भित्तिभूमि और निजुक्ति क्षेत्र को यह चुक्तिनामा सहयोग प्रदान कर सरकार कहते। चुक्तिनामा स्वाक्षर अवसर में श्री गोयल प्रधानमंत्री नरेन्द्र मोदी वार्ता पठन करते। न्यूजीलैंड सहित मुक्त वाणिज्य चुक्ति द्विपाक्षिक संपर्क और सहभागिता को अधिक सशक्त कर श्री मोदी बार्तार कहते। मात्र 9 मास मध्य यह चुक्तिनामा चूड़ा रूप नहीं मंत्री श्री गोयल यह अवसर में कहते। खूब शीघ्र यूरोपीय संघ और आमेरिका सहित आउ 2 वाणिज्य चुक्तिनामा स्वाक्षरित होने श्री गोयल आशा व्यक्त करते। न्यूजीलैंड वाणिज्य मंत्री श्री मैकले मध्य ए अवसर में सेठाकर प्रधानमंत्री क्रिस्टोफर लक्सन वार्ता पठन करते। भारत विश्वर एक सर्वबृहत और द्रुत अभिवृद्धिशील अर्थनैतिक राष्ट्र पलटि। यह चुक्तिनामा उभय देश व्यापक सुजोग सृष्टि कर प्रधानमंत्री लक्सन बार्तार कहते। अवसर में श्री मैकले कहते द्विपाक्षिक मुक्त वाणिज्य चुक्तिनामा निजुक्ति क्षेत्र को अधिक व्यापक करने सह न्यूजीलैंड रप्तानिकारी सुफल प्रदान कर। दुई देश मध्य व्यावसायिक संपर्क अधिक सुदृढ़ हो से आशा व्यक्त करते। प्रारंभ में भारत न्यूजीलैंड व्यावसायिक फोरम को संबोधन कर श्री गोयल कहते मुक्त वाणिज्य चुक्तिनामा उभय देश मध्य विश्वास को प्रतिफलन करने सह द्विपाक्षिक अर्थनैतिक संपर्क को सुदृढ़ करने एक मंच प्रदान कर। प्रधानमंत्री नरेन्द्र मोदी भारत न्यूजीलैंड मुक्त वाणिज्य चुक्तिनामा को स्वागत कर। उभय देश मध्य सहभागितार यह एक ऐतिहासिक मुहूर्त से वर्णना कर। सामाजिक गणमाध्यम पोस्टरे श्री मोदी कहते द्विपाक्षिक विकासमूलक सहभागिता चुक्तिनामा द्वारा अधिक त्वरान्वित हो पार। दुई देश मध्य रही गभर विश्वास मूल्यबोध और महत्वाकांक्षा को यह प्रतिफलित करी मोदी वर्णना कर। देशर कृषिजीवी युववर्ग महिला एमएसएमई क्षेत्र हस्तंत और हस्तशिल्प क्षेत्र स्टार्टअप शिक्षा और नवसृजन यह चुक्तिनामा व्यापक सुजोग प्रदान कर श्री मोदी आशा व्यक्त कर। चुक्तिनामा आधार में न्यूजीलैंड भारत में 20 बिलियन अमेरिकी डॉलर निवेश करने को प्रतिश्रुति देछि। यहाद्वारा देशर कृषि उत्पादन नवसृजन और प्रजुक्ति विद्या क्षेत्र अधिक सशक्त हो श्री मोदी कहते। पश्चिमबंगे द्वितीय तथा अंतिम पर्याय विधानसभा निर्वाचन निमन्ते आज प्रचार कार्य शेष होइछि। आसंता 29 तारीख दिन 7 जिले बड़का 142 आसन पर मतदान अनुष्ठित हेबो। वरिष्ठ बीजेपी नेता तथा प्रधानमंत्री नरेन्द्र मोदी आज उत्तर 24 प्रगणास्थित कंकिनाराठारे एक निर्वाचनी सभारे उद्बोधन देइछन्ति। वरिष्ठ बीजेपी नेता तथा स्वराष्ट्रमंत्री अमित शाह हुगली जिलार चंदन नगर में एक रोड शो रे अंशग्रहण करिछन्ति। योगी आदित्यनाथ और अश्विनी वैष्णवों समेत वरिष्ठ बीजेपी नेता राज्यर विभिन्न स्थान में रोड शो निर्वाचनी सभा में जोग देइछन्ति। तृणमूल कांग्रेस मुख्य ममता बानर्जी कोलकाता एक रोड शो आज जोग देइछन्ति। दलर साधारण सचिव अभिषेक बानर्जी हुगली आरामबागाठारे जनसभा में अंशग्रहण करते। पश्चिमबंग विधानसभा निर्वाचन प्रचार समय निर्वाचन आयोग 510 कोटी टंकार अधिक मूल्यर नगद टंका और सामग्री जबत कर। आयोग पक्षर् जबत कर सामग्रीगुड़ मद मूल्यवान अलंकार मादक द्रव्य और नगद टंका आदि रही। निर्वाचन आयोग पक्षर् इतिम्य विधानसभा निर्वाचन कर राज्यगुड़िकर मुख्य शासन सचिव मुख्य निर्वाचन अधिकारी आरक्षी निर्देशक अन्यान्य अधिकारी उच्चस्तरीय बैठक कर। भारतीय निर्वाचन आयोग पक्ष मुक्त अबाध और निरपेक्ष निर्वाचन सुनिश्चित करने समस्त अधिकारी निर्देश दी जाए। ବାଂଲାଦେଶର ପରବର୍ତ୍ତୀ ଭାରତୀୟ ଉଚ୍ଚାୟୁକ୍ତ ଭାବେ ଦିନେଶ ତ୍ରିବେଦୀଙ୍କୁ ନିଯୁକ୍ତି ଦିଆଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ବରିଷ୍ଠ ରାଜନେତା ଶ୍ରୀ ତ୍ରିବେଦୀ ପୂର୍ବରୁ ମନମୋହନ ସିଂଙ୍କ ସରକାର ରେଳବାଇ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ପଶ୍ଚିମବଙ୍ଗରୁ ସେ ଉଭୟ ରାଜ୍ୟସଭା ଓ ଲୋକସଭାରେ ସାଂସଦ ଥିଲେ। ସେ 2009-2019 ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ବାରାକପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। 2021 ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଆଲୋଚନା କରିବା ପାଇଁ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆର୍ଘାଛି ସେଣ୍ଟର ପିଟର୍ସବର୍ଗରେ ପହଞ୍ଚିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ଏବଂ ଇରାନ୍ ବିରୁଦ୍ଧରେ ଆମେରିକା ଓ ଇସ୍ରାଏଲ୍ର ମିଳିତ ସାମରିକ ପଦକ୍ଷେପ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଇରାନୀ ଅଧିକାରୀ ଏହି ଗସ୍ତକୁ ତେହେରାନ୍ ଏବଂ ମସ୍କୋ ମଧ୍ୟରେ ଘନିଷ୍ଠ ସମ୍ପର୍କର ପ୍ରତିଫଳନ ବୋଲି ବର୍ଣ୍ଣନା କରିଛନ୍ତି। ଓମାନ ଯାତ୍ରା ଶେଷ କରି ଶ୍ରୀ ଅର୍ଘାଛି ରୁଷ ଗସ୍ତରେ ଯାଇଛନ୍ତି। ଓମାନରେ ସୁଲତାନ ହାଇଥମ୍ ବିନ୍ ତାରିଙ୍କ ସହ ଶ୍ରୀ ଅର୍ଘାଛି ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି। ଦେଶରେ ସାର ଉପଲବ୍ଧତା ସୁଦୃଢ଼ ରହିଛି ଏବଂ ନିୟମିତ ଯୋଗାଣ ଚାହିଦାଠାରୁ ଅଧିକ ରହିଥିବା ସାର ବିଭାଗ ଅତିରିକ୍ତ ସଚିବ ଅପର୍ଣ୍ଣା ଶର୍ମା କହିଛନ୍ତି। ପଶ୍ଚିମ ଏସିଆ ସ୍ଥିତ ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ସୂଚନା ଦେଇ ଅତିରିକ୍ତ ସଚିବ କହିଛନ୍ତି, ଦେଶରେ 18,70,000 ମେଟ୍ରିକ୍ ଟନ୍ ସାର ଆବଶ୍ୟକତା ଥିବାବେଳେ 71,58,000 ମେଟ୍ରିକ୍ ଟନ୍ ସାର ଉପଲବ୍ଧ ରହିଛି। ପେଟ୍ରୋଲ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଏପର୍ଯ୍ୟନ୍ତ ଚଳିତ ମାସରେ 1,65,000 ଟନ୍ରୁ ଅଧିକ ବାଣିଜ୍ୟିକ ଏଲ୍ପିଜି ବିକ୍ରି ହୋଇସାରିଛି, ଯାହାକି ଗତ ମାସଠାରୁ ଅଧିକ। ଦେଶରେ ପେଟ୍ରୋଲ ଡିଜେଲ ଏବଂ ଏଲ୍ପିଜି ଯୋଗାଣ ସ୍ୱାଭାବିକ ରହିଥିବା ସେ ସୂଚନା ଦେଇଛନ୍ତି। ବନ୍ଦର ଓ ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ନିର୍ଦ୍ଦେଶକ ମନ୍ଦୀପ ସିଂ ରନ୍ଧୁଆ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ମିଶନ ଏବଂ ସାମୁଦ୍ରିକ କ୍ଷେତ୍ରର ଅଂଶୀଦାରଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରାଯାଉଛି। ସମସ୍ତ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ରହିଥିବା ସେ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଉପସାଗରୀୟ କ୍ଷେତ୍ର ଦେଶଗୁଡ଼ିକ ସହିତ ଯୋଗାଯୋଗକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ଭାରତ ପକ୍ଷରୁ ପ୍ରୟାସ ଜାରି ରହିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ କରିବା ସହ ସେଠାରେ ବ୍ୟାପକ ରଣନୈତିକ ସହଭାଗିତା ସୁଦୃଢ଼ ନେଇ ମତ ବିନିମୟ କରିଛନ୍ତି। ପାନୀୟ ଜଳ କେନ୍ଦ୍ରକୁ ନେଇ ଦୁଇଟି ପରିବାର ମଧ୍ୟରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳରୁ ସଂଘର୍ଷ ଘଟିବାରୁ କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ଇଷ୍ଟର୍ଣ୍ଣ ଛାଡ୍ରେ 42 ଜଣଙ୍କର ମୃତ୍ୟୁ ଘଟିଛି। ସେଠାକାର ଉପପ୍ରଧାନମନ୍ତ୍ରୀ ଲିମାନେ ମହମ୍ମଦ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନାବାହିନୀକୁ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ରେ ଏକ ରୋଡ୍ ଶୋ'ରେ ଅଂଶଗ୍ରହଣ କରିଛନ୍ତି। ରୋଡ୍ ଶୋ'ରେ ସିକ୍କିମ୍ର ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଗୋଲେ ଏବଂ ରାଜ୍ୟ ବିଜେପି ସଭାପତି ଡକ୍ଟର ଥାପ୍ପାଙ୍କ ସହିତ ବହୁ ସଂଖ୍ୟାରେ ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଗଞ୍ଜୁଦ୍ୱାରଠାରୁ ଲୋକଭବନ ପର୍ଯ୍ୟନ୍ତ ଏହି ରୋଡ୍ ଶୋ'ରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଜନସାଧାରଣ ପାରମ୍ପରିକ ବେଶପୋଷାକ ପରିଧାନ କରି ଅପେକ୍ଷା କରିଥିଲେ। ପୂର୍ବରୁ ରାଜ୍ୟପାଳ ଓମ୍ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ଶ୍ରୀ ଗୋଲେ, ବାଚସ୍କତି ଏବଂ ବରିଷ୍ଠ ମନ୍ତ୍ରୀଗଣ ପ୍ରଧାନମନ୍ତ୍ରୀଙ୍କୁ ଲିଭିଂ ହେଲିପ୍ୟାଡ୍ରେ ସ୍ୱାଗତ କରିଥିଲେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସିକ୍କିମ୍ର 50ତମ ପ୍ରତିଷ୍ଠା ଦିବସର ସମାରୋହରେ ଉଦ୍ଯାପନୀ ସଭାରେ ଅଂଶଗ୍ରହଣ କରିବେ। ପାଲଜୋର ଷ୍ଟାଡିୟମରେ ହେବାକୁ ଥିବା ଏହି ସମାରୋହରେ ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ 4,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି କିର୍ଗିଜ୍ସ୍ତାନର ବିସ୍କେକ୍ଠାରେ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସମ୍ମିଳନୀ ସାଂଘାଇ ସହଯୋଗ ବୈଠକରେ ଭାଗ ନେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି, ଅସ୍ଥିର ପରିବେଶ ମଧ୍ୟରେ ବିଶ୍ୱ ଶାନ୍ତି ଲାଗି ଭାରତ ଏହି ବୈଠକରେ ନିଜ ପକ୍ଷ ଉପସ୍ଥାପନ କରିବ। ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଆଉ କିଛି ସମୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ, ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ବିକାଶମୂଳକ ସହଭାଗିତା ହେବ ସୁଦୃଢ଼ କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ, ଆସନ୍ତା ବୁଧବାର 142 ଆସନରେ ହେବ ମତଗ୍ରହଣ। ବାଂଲାଦେଶରେ ପରବର୍ତ୍ତୀ ଭାରତୀୟ ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେଲେ ଦିନେଶ ତ୍ରିବେଦୀ। ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପାଇଁ ସେଣ୍ଟ ପିଟର୍ସବର୍ଗରେ ପହଞ୍ଚିଲେ ଇରାନ୍ ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।